ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার পথ প্রদর্শিকা বেতার অনুষ্ঠান পক্ষ আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছু। আপনার সহযোগ এবং হৃদয়স্পর্শী সাক্ষ্য নিমন্তে বিশেষ ধন্যবাদ। ଆପଣ ନିଜେ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ଉତ୍ସାହିତ କରୁଥିବାର ଜାଣି ବିଶେଷ ଖୁସି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆହୁରି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାନ୍ତୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଆଶୀର୍ବାଦ ପାଇଁ, ତୁମର ଅନୁଗ୍ରହ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକଙ୍କର ମନସ୍କାମନା ପ୍ରଭୁ ତୁମେ ପୂର୍ଣ୍ଣ କର। ପ୍ରଭୁ ଗୋ, ତୁମେ ଆମମାନଙ୍କ ସଙ୍ଗରେ କଥା କୁହ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫେସିଓ 6 ପର୍ବର 11 ଓ 12 ପଦ 2 ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଆମେ ଏହି ଏଫେସିଓ 6 ପର୍ବରେ ମଣ୍ଡଳୀ ଯେ ଏକ ସୈନିକ ବା ଏକ ଯୋଦ୍ଧା, ସେହି ବିଷୟ ନେଇ ଆଲୋଚନା କରି ଆସୁଅଛୁ। ଆଉ ଏକ ଯୋଦ୍ଧା ହିସାବରେ ବା ସୈନିକ ହିସାବରେ ଖ୍ରୀଷ୍ଟ ବିଶ୍ୱାସୀକୁ ଏହି ଜଗତରେ କିପରି ଜୀବନଯାପନ କରିବାକୁ ହେବ, କିପରି ଶୈତାନ ବିରୁଦ୍ଧରେ ଛିଡ଼ା ହେବାକୁ ହେବ, କିପରି ଶୈତାନ ଉପରେ ଜୟଲାଭ କରିବାକୁ ହେବ, ସେହି ବିଷୟ ନେଇ ଆମମାନେ ଆଲୋଚନା କରି ଆସୁଅଛୁ। ତେବେ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବା ନିମନ୍ତେ ଯିବା। ତେବେ ଏଫେସିଓ 6 ପର୍ବର 10 ପଦରେ ଏହିପରି ଲେଖା ଅଛି, ଶେଷ କଥା ଏହି, ପ୍ରଭୁଙ୍କଠାରୁ ଶକ୍ତିପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ଆମମାନଙ୍କୁ ସେହି ଶୈତାନ ଉପରେ ଜୟଯୁକ୍ତ ହେବାକୁ ହେଲେ ପ୍ରଭୁଙ୍କଠାରୁ ଶକ୍ତିପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହେବାକୁ ହେବ। 11 ପଦରେ ଲେଖା ଅଛି, ତୁମେମାନେ ଯେପରି ଶୈତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥିନିମନ୍ତେ ଈଶ୍ୱରଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର। ପାଉଲ ଏଠାରେ କ'ଣ କହୁଅଛନ୍ତି? ସେ ଏଠାରେ ଆତ୍ମିକ ଦୁଷ୍ଟତା ବିଷୟ ନେଇ ପ୍ରକାଶ କରନ୍ତି, ଯାହାକି ଶୈତାନିକ। ତେଣୁକରି ସେ କହନ୍ତି, ପ୍ରଭୁଙ୍କଠାରୁ ଶକ୍ତିପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ଆପଣ ନିଜ ଶକ୍ତିରେ ଶୈତାନର ଚାତୁରୀ ବିରୁଦ୍ଧରେ ଜୟୀ ହୋଇପାରିବେ ନାହିଁ। ତେବେ ଏଫେସିଓ 6 ପର୍ବର 12 ପଦରେ ଏହିପରି ଲେଖା ଅଛି, କାରଣ ଆମ୍ଭମାନଙ୍କ ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ, ପୁଣି ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ। ଦେଖନ୍ତୁ, ଆମମାନଙ୍କର ଯୁଦ୍ଧ ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ। ଯେଉଁ ଶତ୍ରୁ ବିରୁଦ୍ଧରେ ଖ୍ରୀଷ୍ଟ ବିଶ୍ୱାସୀକୁ ଯୁଦ୍ଧ କରିବାକୁ ଅଛି, ତାହା ରକ୍ତ କିମ୍ବା ମାଂସ ନୁହେଁ। ସେହି ଶତ୍ରୁ ହେଉଛି ଆତ୍ମିକ ଓ ସେହି ଯୁଦ୍ଧ ହେଉଛି ଆତ୍ମିକ, କାରଣ ଶୈତାନ ହେଉଛି ଏକ ଆତ୍ମା, ଅର୍ଥାତ୍ ଦୁଷ୍ଟାତ୍ମା। ସେଥିହେତୁ ଆମେମାନେ ଆତ୍ମିକ ଶକ୍ତି ଆବଶ୍ୟକ କରୁ। ଏହା ଭଲଭାବେ ଜାଣି ରଖିବା ଉଚିତ ଯେ ଖ୍ରୀଷ୍ଟ ବିଶ୍ୱାସୀର ମାଂସ ଶତ୍ରୁ ନୁହେଁ, ଯାହା ସହିତ ଯୁଦ୍ଧ ହେବାକୁ ଅଛି। ଖ୍ରୀଷ୍ଟ ବିଶ୍ୱାସୀ ଜାଣି ରଖିବା ଆବଶ୍ୟକ ଯେ ମାଂସ ମୃତ ଓ ସେ ଈଶ୍ୱରଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିବାକୁ ଅଛି। ତେବେ ଆମେ ମାଂସ ଉପରେ ବା ଶରୀର ଉପରେ କିପରି ଜୟଲାଭ କରିପାରିବା, ତହିଁର ଏକ ରୂପରେଖ ରୋମିଓ 6 ପର୍ବରେ ପ୍ରଦାନ କରାଯାଇଅଛି। ପୁରାତନ ସ୍ୱଭାବର ଯୁଦ୍ଧ ଆମମାନଙ୍କୁ ବିଫଳତା ଆଡ଼କୁ କଢ଼ାଇ ନେବ। ଆଉ ପାଉଲ ଏହି ପ୍ରକାର ଏକ ଅନୁଭୂତିକୁ ରୋମିଓ 7 ପର୍ବରେ ଉଲ୍ଲେଖ କରିଅଛନ୍ତି। ଏହା ହେଉଛି କେବଳ ଈଶ୍ୱରଦତ୍ତ ସଜ୍ଜା, ଯାହାକି ଶୈତାନର ସମସ୍ତ ପ୍ରକାର କୌଶଳ ଓ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହୋଇପାରିବ, ଯାହାର କି ସମସ୍ତ ପ୍ରକାର ଅସ୍ତ୍ରଶସ୍ତ୍ର ରହିଅଛି, ଯାହାକୁ ଆତ୍ମିକ କ୍ଷେପଣାସ୍ତ୍ର ବୋଲି କୁହାଯାଏ। ଆମେ ଯଦି ତାହା ଉପରେ ଜୟଲାଭ କରିବାକୁ ଚାହୁଁ, ତାହେଲେ ଆମ୍ଭେମାନେ ମଧ୍ୟ ତାହାର କ୍ଷେପଣାସ୍ତ୍ର ବିରୁଦ୍ଧରେ ଅଧିକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରୟୋଗ କରିବା ଆବଶ୍ୟକ। ତେଣୁକରି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପକ୍ଷେ ଏହା ଜାଣି ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ ସେ ଏପରି ଏକ ଶତ୍ରୁ ସହିତ ଯୁଦ୍ଧ କରିବାକୁ ଯାଉନାହିଁ ଯିଏକି ରକ୍ତ ଓ ମାଂସ। ଆମେମାନେ ଅନ୍ୟ ଲୋକ ସହିତ ଯୁଦ୍ଧ କରିବାକୁ ନୁହେଁ, କାରଣ ଶତ୍ରୁ ହେଉଛି ଆତ୍ମିକ ଓ ଯୁଦ୍ଧ ହେଉଛି ଆତ୍ମିକ। ଶୈତାନ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀର ଶତ୍ରୁ ଅଟେ ଓ ତାହା ସହିତ ଯୁଦ୍ଧ କରିବାକୁ ଅଛି। ଆଉ ସେହି ଶୈତାନ ଉପରେ ଜୟଲାଭ କରିବାକୁ ହେଲେ ଆମମାନଙ୍କୁ ଏହି ଆଦେଶ ଅନୁଯାୟୀ କାର୍ଯ୍ୟ କରିବାକୁ ହେବ, ଆଉ ତାହା ହେଉଛି ଈଶ୍ୱର ଦତ୍ତ ସମସ୍ତ ଶଯ୍ୟାରେ ଆପଣା ଆପଣାକୁ ସୁସଜ୍ଜିତ କର, ଯାହାକି ଏଫିସିଓ 6 ପର୍ବର 11 ପଦରେ ଲେଖା ଅଛି। ଆମ୍ଭେମାନେ ଏକ ଆତ୍ମିକ ଯୁଦ୍ଧକ୍ଷେତ୍ରରେ ଅଛୁ। ଶୈତାନର ମଧ୍ୟ ଅନେକ ସୈନିକମାନେ ଅଛନ୍ତି, ଯେଉଁମାନଙ୍କୁ ସେ ଶ୍ରେଣୀ ଅନୁଯାୟୀ ଯୁଦ୍ଧକ୍ଷେତ୍ର ନିମନ୍ତେ ସଜ୍ଜିତ କରି ରଖିଅଛି। ଈଶ୍ୱରଙ୍କ ବାକ୍ୟ କହେ ଯେ ଆମ୍ଭେମାନେ ତାହା ବିରୁଦ୍ଧରେ ଯୁଦ୍ଧ କରୁ। ଏହା ଦୁଷ୍ଟତାର ଆତ୍ମିକ ଶକ୍ତିଗୁଡ଼ିକ ସହିତ ସମ୍ମୁଖାସମ୍ମୁଖୀ ହୋଇ ଯୁଦ୍ଧ କରିବାର ବିଷୟକୁ ପ୍ରକାଶ କରେ। ପ୍ରକୃତରେ ଏହି ଏଫିସିଓ 6 ପର୍ବର 12 ପଦଟିର ଆକ୍ଷରିକ ଭାଷାନ୍ତର ଏହିପରି, କାରଣ ଆମ୍ଭମାନଙ୍କ ଯୁଦ୍ଧ ରକ୍ତମାଂସ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାରର ଜଗତପତିମାନଙ୍କ ବିରୁଦ୍ଧରେ, ପୁଣି ଆକାଶମଣ୍ଡଳର ଦୁଷ୍ଟାତ୍ମାମାନଙ୍କ ବିରୁଦ୍ଧରେ। ଏହା ହିଁ ହେଉଛି ଆମମାନଙ୍କର ଯୁଦ୍ଧ, ଆଉ ଏହା ବର୍ତ୍ତମାନ ଆଗେଇବାରେ ଲାଗିଛି। ଆମ୍ଭମାନଙ୍କ ଚତୁର୍ଦ୍ଦିଗରେ ଏକ ସୈତାନିକ ଜଗତ ରହିଅଛି ଓ ଏହା ବର୍ତ୍ତମାନ ନିଜକୁ ନିଜେ ପ୍ରକାଶିତ କରୁଅଛି। ଆପଣ ଯଦି ଏହାକୁ ଅତୀତ ସହିତ ତୁଳନା କରିବେ, ତାହେଲେ ଏହା ଯେ ଆହୁରି ଅଧିକ ଭୟଙ୍କର ଆକାର ଧାରଣ କରିବାରେ ଲାଗିଛି ତାହା ଆପଣ ନିଜେ ଜାଣିପାରିବେ। ତେବେ ସେ ଯାହା ହେଉନା କାହିଁକି, ଆଜି ପିଶାଚରେ ବିଶ୍ୱାସ କରିବା ବିଷୟ ଏକ ଲୋକପ୍ରିୟ ବିଷୟବସ୍ତୁ ହୋଇଅଛି ଓ ଏହା ସାଧାରଣତଃ ପ୍ରକାଶ୍ୟରେ କରାଯାଉଅଛି। ଆଜି ଅନେକ ସ୍ଥାନରେ ଶୈତାନର ମଣ୍ଡଳୀ ରହିଅଛି, ଆଉ ଏହି ଦଳମାନଙ୍କ ମଧ୍ୟରେ ଅନେକ ଜଘନ୍ୟ ବିଷୟ ସବୁ ଘଟୁଅଛି। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀମାନେ ମଧ୍ୟ ତହିଁର ଶିକାର ହେଉଛନ୍ତି। ସେମାନେ ଶୈତାନିକ ଶକ୍ତି ଦ୍ୱାରା ପ୍ରଭାବିତ ହୋଇ ପିଶାଚରେ ବିଶ୍ୱାସ କରନ୍ତି। ଆଜି ଏହି ଜଗତରେ ଆତ୍ମିକ ଶକ୍ତିଗୁଡ଼ିକ କାର୍ଯ୍ୟ କରୁଅଛନ୍ତି, ଆଉ ଦୁଷ୍ଟ ଶକ୍ତିଗୁଡ଼ିକ ମଣ୍ଡଳୀ ବିରୁଦ୍ଧରେ କାର୍ଯ୍ୟ କରୁଅଛନ୍ତି। ସେମାନେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ବିରୁଦ୍ଧରେ, ଈଶ୍ୱରଙ୍କ ବିରୁଦ୍ଧରେ ଓ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କାର୍ଯ୍ୟ କରୁଅଛନ୍ତି। ଏହି ବିଷୟକୁ ଅସ୍ୱୀକାର କରିବା ନିମନ୍ତେ ବା ଏହାକୁ ହେୟଜ୍ଞାନ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହା ଘଟୁଅଛି ଓ ଆପଣ ଓ ମୁଁ ଏକାକୀ ତହିଁର ମୁକାବିଲା କରିବା ନିମନ୍ତେ ସମର୍ଥ ହୋଇପାରିବା ନାହିଁ। ତେବେ ଘଟଣା ହେଉଛି ଯେ ଆତ୍ମିକ ଶତ୍ରୁ ଉପରେ ଜୟଲାଭ କରିବା ନେଇ ଦାନିଏଲ ଭାଓବାଦୀଙ୍କ ପୁସ୍ତକ ତହିଁର 10 ପର୍ବରେ ଅତି ସୁନ୍ଦର ଦୃଷ୍ଟାନ୍ତ ଦିଆଯାଇଅଛି। ଦାନିଏଲ ଭବିଷ୍ୟତ ବକ୍ତା ପ୍ରାର୍ଥନା କରି ଆସୁଥିଲେ ଓ ସେ କୌଣସି ଉତ୍ତର ପାଇଲେ ନାହିଁ। ସେ 3 ସପ୍ତାହ ଧରି ପ୍ରାର୍ଥନା କରି ଆସୁଥିଲେ। ଦାନିଏଲ 10 ପର୍ବର 2 ଓ 3 ପଦ ମଧ୍ୟରେ ଏହିପରି ଲେଖା ଅଛି, ସେହି ସମୟରେ ମୁଁ ଦାନିଏଲ ପୂର୍ଣ୍ଣ 3 ସପ୍ତାହ ପର୍ଯ୍ୟନ୍ତ ଶୋକ କରୁଥିଲି। ପୂର୍ଣ୍ଣ 3 ସପ୍ତାହ ସମାପ୍ତ ହେବା ପର୍ଯ୍ୟନ୍ତ ମୁଁ କୌଣସି ସୁସ୍ୱାଦୁ ଖାଦ୍ୟ ଭୋଜନ କଲି ନାହିଁ, କେବଳ ମାଂସ ଅବା ଦ୍ରାକ୍ଷାରସ ମୋ ମୁଖରେ ପ୍ରବେଶ କଲା ନାହିଁ, ଅଥବା ମୁଁ କିଛି ତୈଳ ମର୍ଦ୍ଦନ କଲି ନାହିଁ। ତେବେ ଶେଷରେ ଜଣେ ଦୂତ ଆସି ତାହାଙ୍କୁ କହିଲେ, ଯାହାକି ଦାନିଏଲ 10 ପର୍ବର 11 ପଦ ଓ 12 ପଦରେ ଲେଖା ଅଛି। ପୁଣି ସେ ମୋତେ କହିଲେ, ହେ ଅତ୍ୟନ୍ତ ପ୍ରିୟପାତ୍ର ଦାନିଏଲ, ଆମ୍ଭେ ତୁମ୍ଭଙ୍କୁ ଯେଉଁ ଯେଉଁ ବାକ୍ୟ କହୁ ତାହା ବୁଝ ଓ ସଳଖ ହୋଇ ଠିଆ ହୁଅ, କାରଣ ଏବେ ଆମ୍ଭେ ତୁମ୍ଭ ନିକଟକୁ ପ୍ରେରିତ ହୋଇଅଛୁ। ସେ ମୋତେ ଏହି କଥା କହିବାରୁ ମୁଁ କମ୍ପି କମ୍ପି ଠିଆ ହେଲି। ଏଥିରେ ସେ ମୋତେ କହିଲେ, ହେ ଦାନିଏଲ, ଭୟ କର ନାହିଁ, କାରଣ ତୁମ୍ଭେ ଯେଉଁ ପ୍ରଥମ ଦିନରୁ ବୁଝିବା ପାଇଁ ଓ ତୁମ ପରମେଶ୍ୱରଙ୍କ ସାକ୍ଷାତରେ ଆପଣାକୁ ନମ୍ର କରିବା ପାଇଁ ଆପଣା ମନ ନିବେଶ କଲ, ସେହିଦିନଠାରୁ ତୁମ୍ଭର ବାକ୍ୟ ଶୁଣାଗଲା, ଆଉ ତୁମ୍ଭର ବାକ୍ୟ ସକାଶୁ ଆମ୍ଭେ ଆସିଅଛୁ। ତାହା ଯଦି ସତ୍ୟ ଥିଲା, ତାହେଲେ ଦାନିଏଲଙ୍କର ପଚାରିବାର ମଧ୍ୟ ଅଧିକାର ଥିଲା। ତାହେଲେ 3 ସପ୍ତାହ ଧରି ଆପଣ କେଉଁଠି ରହିଛନ୍ତି? ଶୁଣନ୍ତୁ, ଦୂତ ତାହାଙ୍କୁ ଆହୁରି କ'ଣ କୁହନ୍ତି। ମାତ୍ର ପାରସ୍ୟ ରାଜ୍ୟର ଅଧିପତି 21 ଦିନ ପର୍ଯ୍ୟନ୍ତ ଆମ୍ଭର ପ୍ରତିବାଧା କଲା, ମାତ୍ର ଦେଖ, ପ୍ରଧାନ ଅଧିପତିମାନଙ୍କର ମଧ୍ୟରୁ ମିଖାଏଲ ନାମରେ ଜଣେ ଆମ୍ଭର ସାହାଯ୍ୟ କରିବାକୁ ଆସିଲେ, ଆଉ ଆମ୍ଭେ ସେ ସ୍ଥାନରେ ପାରସ୍ୟର ରାଜଗଣର ସଙ୍ଗରେ ରହିଲୁ, ଯାହାକି ଦାନିଏଲ 10 ପର୍ବର 13 ପଦରେ ଲେଖା ଅଛି। ଦେଖନ୍ତୁ, ସେ ଏକ ଦୁଷ୍ଟାତ୍ମା ସହିତ ପ୍ରତିବାଦ କରୁଥିଲେ ଓ ପୂର୍ଣ୍ଣ ପ୍ରବଳୀକରଣ କରିବା ନିମନ୍ତେ ତାହାଙ୍କୁ ଫେରିଯିବାକୁ ଥିଲା। ଏହା ଥିଲା ଏକ ଆତ୍ମିକ ଯୁଦ୍ଧ ଯାହାକି ଚାଲୁ ରହିଥିଲା, ଆଉ ଆଜି ସେହିପରି ଆମମାନଙ୍କର ଏକ ଯୁଦ୍ଧ ରହିଅଛି। ଆମେ ଦେଖିସାରିଛୁ ଯେ ଏହି ଶକ୍ତିଗୁଡ଼ିକ ସାଂଗଠନିକ, ଲେଖା ଅଛି ଆଧିପତ୍ୟ ବିରୁଦ୍ଧରେ, ଯାହାର ଅର୍ଥ ହେଉଛି ଭୂତାତ୍ମାମାନେ ଯେଉଁମାନଙ୍କର ଗୋଷ୍ଠୀଗୁଡ଼ିକ ଉପରେ ବା ଜାତିଗୁଡ଼ିକ ଉପରେ ଦୃଷ୍ଟି ରହିଅଛି, ସେମାନେ ଉଚ୍ଚପଦସ୍ଥ କର୍ମଚାରୀମାନଙ୍କ ଶ୍ରେଣୀର ଲୋକମାନଙ୍କ ସହିତ ଯୋଗାଯୋଗ ରକ୍ଷା କରନ୍ତି। ସେହିପରି ଲେଖା ଅଛି କର୍ତ୍ତାପଣ ବିରୁଦ୍ଧରେ, ଯାହାର ଅର୍ଥ ହେଉଛି ଏହି ଶକ୍ତିଗୁଡ଼ିକ ହେଉଛନ୍ତି ଘରୋଇ ଶକ୍ତିଗୁଡ଼ିକ ଯେଉଁମାନେ କି ଭୂତାତ୍ମା ଅଟନ୍ତି, ଆଉ ସେମାନେ ମନୁଷ୍ୟମାନଙ୍କୁ ଅଧିକାର କରିବା ନିମନ୍ତେ ବା ମନୁଷ୍ୟମାନଙ୍କ ମଧ୍ୟରେ ପ୍ରବେଶ କରିବା ନିମନ୍ତେ ଇଚ୍ଛା କରନ୍ତି। ଆହୁରି ଲେଖା ଅଛି ଏହି ଅନ୍ଧକାରର ଜଗତ୍ପତିମାନଙ୍କ ବିରୁଦ୍ଧରେ, ଯାହାର ଅର୍ଥ ହେଉଛି ଏମାନେ ହେଉଛନ୍ତି ସେହି ଭୂତାତ୍ମାମାନେ ଯେଉଁମାନେ ଶୟତାନର ଜାଗତିକ ବ୍ୟବସାୟର ଦାୟିତ୍ୱରେ ଅଛନ୍ତି। ସେହିପରି ଆକାଶମଣ୍ଡଳର ଦୁଷ୍ଟାତ୍ମାମାନେ ହେଉଛନ୍ତି ସେହି ଭୂତାତ୍ମାମାନେ ଯେଉଁମାନେ ସେହି ଉର୍ଦ୍ଧ୍ୱରେ ଧର୍ମର ଦାୟିତ୍ୱରେ ରହିଅଛନ୍ତି। ଶୟତାନର ଏକ ସୁନ୍ଦର ସାଂଗଠନିକ ଦଳ ରହିଅଛି ଓ ବର୍ତ୍ତମାନ ତାହାର ସଂସ୍ଥା ଏହି ଜଗତରେ ତାହାର ପ୍ରଭାବ ବିସ୍ତାର କରିଅଛି ଓ ତାହାର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରୁଅଛି। ଆଜି ଯେଉଁ ସମସ୍ତ ହୃଦୟ ବିଦାରକ, ହୃଦଯନ୍ତ୍ର କ୍ରିୟାବନ୍ଦ, କ୍ଲେଶ, ଦୁଃଖ ସବୁ ମନୁଷ୍ୟ ଜୀବନ ପ୍ରତି ଘଟୁଅଛି, ତହିଁର ପଛରେ ଶୈତାନର କାର୍ଯ୍ୟ ରହିଅଛି। ଆଜି ଜଗତ ମଧ୍ୟରେ ଯେଉଁ ସମସ୍ତ ସମସ୍ୟାଗୁଡ଼ିକ ଉପୁଜୁଅଛି, ତହିଁର କାରଣ ହେଉଛି ଶୈତାନ। ତେବେ ଆମେ ଆମର ଶତ୍ରୁକୁ ଚିହ୍ନିପାରିଛୁ ଓ ତାହାର ସ୍ଥାନ ବିଷୟରେ ଜାଣିପାରିଛୁ, ଆଉ ସେହି ଶତ୍ରୁ ହେଉଛି ଆତ୍ମିକ। ଏହା ହେଉଛି ଶୈତାନ, ଯିଏକି ତାହାର ଭୂତାତ୍ମା ଶକ୍ତିଗୁଡ଼ିକୁ ପ୍ରୟୋଗ କରେ। ବର୍ତ୍ତମାନ ଆମେ ଜାଣିବାକୁ ହେବ ସେହି ଯୁଦ୍ଧ କେଉଁଠାରେ। ମୁଁ ଭାବେ ମଣ୍ଡଳୀ ସେହି ଆତ୍ମିକ ଯୁଦ୍ଧର ଦୃଶ୍ୟକୁ ହରାଇ ବସିଛି। ଆମେ ଭାବୁ ଯେ ଯଦି ଗୀର୍ଜାଗୃହ ଅତି ସୁନ୍ଦର ଅଛି ଓ ଅନେକ ଲୋକଙ୍କୁ ଆକର୍ଷିତ କରୁଅଛି ଓ ମଣ୍ଡଳୀର ଆର୍ଥିକ ସ୍ଥିତି ଅତି ସୁଦୃଢ଼ ଅଛି, ତାହେଲେ ଏହା ଅତି ସୁନ୍ଦର ଖ୍ରୀଷ୍ଟବିଶ୍ୱାସୀ ମଣ୍ଡଳୀ ଓ ପ୍ରତ୍ୟେକ ବିଷୟ ଅତି ସୁନ୍ଦର ଭାବେ ଚାଲୁଅଛି। କିନ୍ତୁ ସେ ଯାହା ହେଉନା କାହିଁକି, ମଣ୍ଡଳୀର ଆର୍ଥିକ ଅବସ୍ଥା ନୁହେଁ ଯେ ଯେଉଁଠାରେ ସେହି ଯୁଦ୍ଧ ଘଟିବାକୁ ଅଛି। ତେବେ ମୁଁ ଏଥିରେ ଏକମତ ଯେ ଯଦି ଏକ ମଣ୍ଡଳୀ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଅବସ୍ଥାରୁ ଧୀରେ ଧୀରେ ଋଣଗ୍ରସ୍ତ ହେବାକୁ ଆରମ୍ଭ କରେ, ତାହେଲେ କିଛି ବିଷୟରେ ତ୍ରୁଟି ରହିଅଛି, ତାହା ତହିଁର ସୂଚନା ଦିଏ। ଏହାର ଅର୍ଥ ସେହି ଆତ୍ମିକ ସ୍ତରରେ ଯୁଦ୍ଧରେ ସଫଳତା ମିଳିନାହିଁ। ସେଠାରେ ଏହିପରି ପ୍ରଶ୍ନ ଆସିବା ସ୍ୱାଭାବିକ ଯେ ପ୍ରକୃତରେ ସେହି ମଣ୍ଡଳୀର ସଭ୍ୟମାନେ କ'ଣ ଆତ୍ମିକ ଜୀବନରେ ସୁଦୃଢ଼, ସେମାନେ କ'ଣ ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ଅଛନ୍ତି, ସେମାନେ କ'ଣ ଖ୍ରୀଷ୍ଟଙ୍କଠାରେ ବର୍ଦ୍ଧିଷ୍ଣୁ ଅଟନ୍ତି, ଈଶ୍ୱରଙ୍କ ବାକ୍ୟ ଦ୍ୱାରା ସେମାନେ କ'ଣ ଶିକ୍ଷିତ, ମଣ୍ଡଳୀର ବିଶ୍ୱାସୀ ସଭ୍ୟସଭ୍ୟାମାନଙ୍କ ମଧ୍ୟରେ କ'ଣ ପ୍ରକୃତରେ ପ୍ରେମ ଓ ସହଯୋଗ ରହିଅଛି, ପରଚର୍ଚ୍ଚାରେ କ'ଣ ବିଶ୍ୱାସୀମାନେ ଲିପ୍ତ। କିନ୍ତୁ ଯେଉଁମାନେ ଖ୍ରୀଷ୍ଟ ବିଶ୍ୱାସୀ, ସେମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ଉଚିତ, କିନ୍ତୁ ଆଇନ ପରାୟଣତାକୁ କାର୍ଯ୍ୟକାରୀ କରିବା ନେଇ ସେମାନଙ୍କ ମଧ୍ୟରେ ବାଦାନୁବାଦ ଉପୁଜିବା ଉଚିତ ନୁହେଁ, ମାତ୍ର ଏକ ଉତ୍ତମ ବୁଝାମଣା ନେଇ କାର୍ଯ୍ୟ କରିବା ଉଚିତ। କାରଣ ଯେଉଁଠାରେ ତିକ୍ତ ମନୋଭାବ, ସମାଲୋଚନାର ଆତ୍ମା ଓ ଘୃଣାଭାବ ରହିଥାଏ, ସେଠାରେ ଈଶ୍ୱରଙ୍କ ଆତ୍ମା କାର୍ଯ୍ୟ କରିପାରନ୍ତି ନାହିଁ। ଆପଣ ଦେଖନ୍ତୁ ଆଜି ବିଶ୍ୱାସୀ ମଣ୍ଡଳୀଗୁଡ଼ିକ ସେମାନଙ୍କର ସଭ୍ୟ ସଂଖ୍ୟା ପ୍ରତି ବିଶେଷ ଦୃଷ୍ଟି ଦିଅନ୍ତି ଓ ସେମାନଙ୍କର ସଭ୍ୟ ସଂଖ୍ୟା ବିଷୟ ନେଇ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି। ଏପରିକି ସେମାନଙ୍କ ମଣ୍ଡଳୀର ଅଭିବୃଦ୍ଧି ନିମନ୍ତେ ସେମାନେ କେତେ ଉନ୍ନତିମୂଳକ ପଦକ୍ଷେପ ତଥା ନିଷ୍ପତ୍ତି ନେଇଅଛନ୍ତି ସେହି ବିଷୟ ନେଇ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି। ମାତ୍ର ସେମାନେ ବିଶ୍ୱାସୀମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ପ୍ରତି ଦୃଷ୍ଟି ଦିଅନ୍ତି ନାହିଁ କି କେତେ ତହିଁରୁ ଓହରି ଯାଉଛନ୍ତି ସେହି ବିଷୟ ପ୍ରତି ସଚେତନ ନୁହନ୍ତି। ଆଜି ବିଶ୍ୱାସୀମାନେ ଏକ ଆତ୍ମିକ ଯୁଦ୍ଧ ବିଷୟ ନେଇ ଭୁଲିଯାଆନ୍ତି, ଏପରିକି ସେମାନେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ ତଥା ଶ୍ରବଣରେ ଆଗ୍ରହ ପ୍ରକାଶ କରନ୍ତି ନାହିଁ, ଏପରିକି ଏହି ଆତ୍ମିକ ଯୁଦ୍ଧ ନିମନ୍ତେ ଈଶ୍ୱରଙ୍କ ବାକ୍ୟ ଉପରେ ଯେ ଆମକୁ ଆହୁରି ଅଧିକ ନିର୍ଭର କରିବାକୁ ହେବ ଓ ଈଶ୍ୱରଙ୍କ ବାକ୍ୟରେ ଶକ୍ତିଯୁକ୍ତ ହେବାକୁ ହେବ ସେହି ବିଷୟ ନେଇ ଚିନ୍ତା କରନ୍ତି ନାହିଁ। ଏହା ହିଁ ହେଉଛି ଶୈତାନିକ ଶକ୍ତି, ଯାହାକି ବିଶ୍ୱାସୀମାନଙ୍କୁ ବିଭିନ୍ନ ପ୍ରକାର ଭ୍ରାନ୍ତ ଶିକ୍ଷାରେ, ଭ୍ରାନ୍ତ ଚିନ୍ତାଧାରାରେ, ଭ୍ରାନ୍ତ ବିଶ୍ୱାସରେ, ବିଭିନ୍ନ ପ୍ରକାରର ଅନ୍ଧବିଶ୍ୱାସରେ ଓ ସମାଲୋଚନା କରିବାରେ, ପରଚର୍ଚ୍ଚା କରିବାରେ ଓ ଦଳଭେଦ ସୃଷ୍ଟି କରିବାରେ କଢ଼ାଇନିଏ। ଫଳତଃ ଲୋକମାନେ ଈଶ୍ୱରଙ୍କ ସତ୍ୟ ବାକ୍ୟ ଉପରେ ଗୁରୁତ୍ୱ ନ ଦେଇ ବିଭିନ୍ନ ପ୍ରକାରର ଅନାବଶ୍ୟକ ବିଷୟ ନେଇ ବ୍ୟସ୍ତ ରୁହନ୍ତି ଓ ବିଶ୍ୱାସୀ ମଣ୍ଡଳୀ ଆତ୍ମିକ ଜୀବନରେ ଅଧପତିତ ହୁଏ। ଆଉ ଏହା ହେଉଛି ଶତ୍ରୁର କାର୍ଯ୍ୟ ବା ଶୈତାନର କାର୍ଯ୍ୟ ଓ ତାହାର ପାପାତ୍ମା ଶକ୍ତିଗୁଡ଼ିକର କାର୍ଯ୍ୟ। ପ୍ରିୟ ବନ୍ଧୁ, ଆଜି କାହିଁକି ଲୋକମାନେ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହୋଇପାରନ୍ତି ନାହିଁ? ଏହାର କାରଣ ହେଉଛି ଶୈତାନ ତହିଁରେ ବାଧା ଉପୁଜାଏ, କାରଣ ସେ ମନୁଷ୍ୟର ଦୁର୍ବଳତା ସବୁ ଜାଣେ, ତେଣୁକରି ସେ ତଦନୁଯାୟୀ ମନୁଷ୍ୟକୁ ପରୀକ୍ଷାରେ ପକାଇଦିଏ। ଆପଣ ଭାବନ୍ତୁ ନାହିଁ ଯେ ଆପଣ ଅତି ସହଜରେ ତାହାକୁ ପରାଜିତ କରିପାରିବେ ବୋଲି, ଆପଣ ନିଜ ଶକ୍ତିରେ ତାହାକୁ କେବେ ହେଲେ ପରାଜିତ କରିପାରିବେ ନାହିଁ। ଏଥିନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶକ୍ତି ଆବଶ୍ୟକ, ଯିଏକି ଶୈତାନକୁ ଜୟ କରିଅଛନ୍ତି, ଶୈତାନ ଉପରେ ବିଜୟ ହୋଇଅଛନ୍ତି, କାରଣ ସେ ଶୈତାନ ଉପରେ ଜୟଲାଭ କରିଅଛନ୍ତି। ଶୈତାନ ତାହାଙ୍କୁ ପରୀକ୍ଷାରେ ପକାଇ ପାରିଲା ନାହିଁ, ଆଉ ପ୍ରଭୁ ଯୀଶୁ କେବଳ ଗୋଟିଏ ବିଷୟ ଦ୍ୱାରା ଶୈତାନକୁ ପରାଜିତ କରିଥିଲେ, ଆଉ ତାହା ହେଉଛି ଈଶ୍ୱରଙ୍କ ବାକ୍ୟ। ସେଥିପାଇଁ ସେ ଶୈତାନର ତିନୋଟି ଯାକ ପରୀକ୍ଷାର ଉତ୍ତର ଦେବାକୁ ଯାଇ କହିଥିଲେ, ଲେଖା ଅଛି, ଲେଖା ଅଛି, ଲେଖା ଅଛି। ଏହାର ଅର୍ଥ କ'ଣ? ଈଶ୍ୱରଙ୍କ ବାକ୍ୟରେ ଲେଖା ଅଛି, ଈଶ୍ୱର ଯାହା ପ୍ରକାଶ କରିଅଛନ୍ତି ତାହା ତାହାଙ୍କର ବାକ୍ୟ ମଧ୍ୟରେ ରହିଅଛି। ଶୈତାନ, ତୁମେ ତାହାଙ୍କଠାରୁ ମହାନ ନୁହଁ, ତୁମେ ତାହାଙ୍କଠାରୁ ଶକ୍ତିଯୁକ୍ତ ନୁହଁ, ତୁମେ ତାହାଙ୍କଠାରୁ ବଳବାନ ନୁହଁ। ତେଣୁ ଚିନ୍ତା କରନ୍ତୁ, ଯଦି ପ୍ରଭୁ ଯୀଶୁଙ୍କ ନିମନ୍ତେ ତାହା ଆବଶ୍ୟକ ଥିଲା, ତାହେଲେ ଆଜି ଆମମାନଙ୍କର ଜୀବନ ନିମନ୍ତେ ତାହା ଆହୁରି କେତେ ଅଧିକ ଆବଶ୍ୟକ ନ ହେବ। ଆଜି କିନ୍ତୁ ଆମେ କ'ଣ କରୁ? ଆମେ ଈଶ୍ୱରଙ୍କ ବାକ୍ୟକୁ ଉପେକ୍ଷା କରୁ, ଆମେ ଈଶ୍ୱରଙ୍କ ବାକ୍ୟରେ ମନୋଯୋଗୀ ହେଉନା, ଆମେ ଶୈତାନ ଉପରେ ବିଜୟ ହେବା ପାଇଁ ନିଜର ଜ୍ଞାନକୌଶଳ ଉପରେ ଆମମାନେ ନିର୍ଭର କରୁ, ନିଜର ଶକ୍ତି ଉପରେ ନିର୍ଭର କରୁ, ନିଜର ଜ୍ଞାନ ଉପରେ ନିର୍ଭର କରୁ, କିନ୍ତୁ ତାହା ଆମମାନଙ୍କୁ କେବେ ହେଲେ ସାହାଯ୍ୟ କରିପାରିବ ନାହିଁ। ପ୍ରଭୁ ଯୀଶୁ ସେଦିନ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଶୈତାନ ବିରୁଦ୍ଧରେ ଜୟୀ ହେଲେ। ଆଜି ଆମମାନେ ଯଦି ଶୈତାନ ବିରୁଦ୍ଧରେ ବିଜୟୀ ହେବା ପାଇଁ ଚାହୁଁ, ତାହେଲେ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ଜୀବନ ପାଇଁ ନିତାନ୍ତ ଆବଶ୍ୟକ। ଈଶ୍ୱରଙ୍କ ବାକ୍ୟକୁ ଆମମାନଙ୍କର ମନ ମଧ୍ୟରେ ଆମମାନେ ଧାରଣ କରିବା ଆବଶ୍ୟକ, ଆମମାନଙ୍କ ହୃଦୟ ମଧ୍ୟରେ ଆମମାନେ ଈଶ୍ୱରଙ୍କ ବାକ୍ୟକୁ ସଞ୍ଚୟ କରି ରଖିବା ଆବଶ୍ୟକ। ସେଥିପାଇଁ ଭକ୍ତ ଦାଉଦ କହନ୍ତି, ମୁଁ ଯେପରି ମନ ମଧ୍ୟରେ ଅଧର୍ମକୁ ଆଦର ନ କରେ, ସେଥିପାଇଁ ମୁଁ ଆପଣଙ୍କ ହୃଦୟରେ ତୁମର ବାକ୍ୟ ସବୁ ସଞ୍ଚୟ କରି ରଖିଅଛି। ପ୍ରିୟ ବନ୍ଧୁ, ଆଜି ଯେତେବେଳେ ଆମମାନେ ଏହି ଜଗତ ମଧ୍ୟରେ ବିଚରଣ କରୁ, ଅନେକ ବିଷୟ ଯାହାକି ଆମମାନଙ୍କର ଦୃଷ୍ଟି ଆକର୍ଷଣ କରେ ଏବଂ ଅନେକ ବିଷୟରେ ଆମମାନେ ପ୍ରଲୋଭିତ ହୋଇଯାଉ, ଆମମାନେ ଅନେକ ମନ୍ଦ ବିଷୟ ସବୁ ଶୁଣୁ, ମନ୍ଦ ବିଷୟ ସବୁ ଦେଖୁ, କିନ୍ତୁ ସେହି ସମୟରେ ଆମମାନେ ଈଶ୍ୱରଙ୍କର ବାକ୍ୟକୁ ଯଦି ସ୍ମରଣ କରିବା, ଆମମାନେ ନିଶ୍ଚିତ ଭାବରେ ସେହି ସମସ୍ତ ମନ୍ଦ ବିଷୟ ଉପରେ ଜୟଲାଭ କରିପାରିବା। ପ୍ରଭୁଙ୍କର ବାକ୍ୟ ହିଁ ଆମମାନଙ୍କୁ ସେହି ସମସ୍ତରୁ ରକ୍ଷା କରିବ, କାରଣ ପ୍ରଭୁଙ୍କର ବାକ୍ୟ ହେଉଛି ଆମମାନଙ୍କ ଜୀବନ ପାଇଁ ଏକ ଲଗାମ ସ୍ୱରୂପ, ଯାହାକି ଆମମାନଙ୍କର ଜୀବନକୁ ଆୟତାଧୀନ କରେ। ପ୍ରିୟ ବନ୍ଧୁ, ଈଶ୍ୱରଙ୍କର ବାକ୍ୟ ବିନା ଆମମାନେ କେବେ ହେଲେ ଶୈତାନ ବିରୁଦ୍ଧରେ ଛିଡ଼ା ହୋଇପାରିବା ନାହିଁ, ଏବଂ ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଶକ୍ତି ବିନା କେବେ ହେଲେ ଶୈତାନ ଉପରେ ଜୟଲାଭ କରିପାରିବା ନାହିଁ। କାରଣ ଶୈତାନ ହେଉଛି ଆତ୍ମିକ, ଆଉ ସେ ଅତି ଶକ୍ତିମାନ। ତାର ଶକ୍ତିକୁ ପ୍ରତିହତ କରିବାକୁ ହେଲେ ସେହିପରି ଏକ ମହାନ ଐଶ୍ୱରିକ ଶକ୍ତିର ଆବଶ୍ୟକତା ରହିଛି, ଯେଉଁ ଐଶ୍ୱରିକ ଶକ୍ତିକି ଖ୍ରୀଷ୍ଟଙ୍କଠାରେ ଅଛି। ତେଣୁ ଆସୁ, ଏହି ଜଗତ ପଥରେ ଆମମାନେ ଗତି କରିବା ସମୟରେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଆମମାନଙ୍କର ହୃଦୟ ମଧ୍ୟରେ ଧାରଣ କରି ତାଙ୍କର ଶକ୍ତିରେ ଶକ୍ତିଯୁକ୍ତ ହୋଇ ତାଙ୍କର ବାକ୍ୟ ଦ୍ୱାରା ଶୈତାନ ସମସ୍ତ ଚାତୁରାଇ ବିରୁଦ୍ଧରେ ଦଣ୍ଡାୟମାନ ହେବା ପାଇଁ ଚେଷ୍ଟା କରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 75100
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু odia.ttb@radio882.com। তেবে আজি পাই বিদায় দিওন্তু, নমস্কার। অনুতাপ ভরা হৃদয় কিনে আসিছি তুমি।